ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନର ତୃତୀୟ ପରିଚ୍ଛେଦ ଅଧଶହ ବର୍ଷ ତଳେ ବାଣପୁରକୁ କେହି କେହି ବ୍ୟଙ୍ଗରେ ବଣପୁର ବୋଲି କହିଥାନ୍ତି। ବଣପୁର ନାମ ଯେ ଆକ୍ଷରିକ ଅର୍ଥରେ ଭୁଲ ହେବ ତାହା ନୁହେଁ। ସରକାରଙ୍କ ଜଙ୍ଗଲ ବିଭାଗକୁ ବାଣପୁର ଅନେକାଂଶରେ ପୋଷି ରଖିଛି। ବାଲେଶ୍ୱର, କଟକ, ପୁରୀ ଓ ଗଞ୍ଜାମ ଓଡ଼ିଶାର ଏହି ଚାରି ଉପକୂଳବର୍ତ୍ତୀ ଜିଲ୍ଲାର ସବୁ ଜଙ୍ଗଲ ପ୍ରାୟ ପୁରୀ ଜିଲ୍ଲାରେ ରହିଛି। ପୁରୀ ଜିଲ୍ଲାର ସମଗ୍ର ଜିଲ୍ଲାରେ ବ୍ୟାପି ନ ରହି ଅଛି କେବଳ ଖୋର୍ଦ୍ଧା ସବ୍ ଡିଭିଜନରେ। ପୁଣି ଖୋର୍ଦ୍ଧା ମଧ୍ୟରେ ବାଣପୁର ମାଳ ହେଉଛି ଉତ୍କୃଷ୍ଟ ଜଙ୍ଗଲ। ତାହା ଚାରିଆଡ଼କୁ ବହୁତ ଶାଳ ଓ ଶାଗୁଆନ କାଠ ଯୋଗାଏ। ଏବେ ମଧ୍ୟ ବାଣପୁର ମାଳରେ ପ୍ରତିବର୍ଷ ମହାବଳ ବାଘଖିଆରେ ମନୁଷ୍ୟ ମରୁଛନ୍ତି। କଲରାପତ୍ରିଆ ବାଘ ଗ୍ରାମମାନଙ୍କୁ ଆସି ଏପରିକି ଘରେ ପଶି ଛେଳି, ବାଛୁରୀ, କୁକୁର ଟାଣି ନେଉଛନ୍ତି। ଭାଲୁ ଘରେ ପଶି ଭାତହାଣ୍ଡିରେ ହାତ ପୁରାଇ ପଖାଳ ଛାଣି ଖାଇଯାଉଥିଲା। ଓଡ଼ିଶା ବଙ୍ଗପ୍ରଦେଶରେ ରହିଲା ଓ ପରେ ବିହାର ପ୍ରଦେଶ ଅଙ୍ଗୀଭୂତ ହେଲା। ସୁତରାଂ 1937 ମସିହା ପର୍ଯ୍ୟନ୍ତ ବାଣପୁର ପ୍ରଦେଶର ଗୋଟିଏ ପ୍ରାନ୍ତରେ ଏକାବେଳକେ ସୀମାରେଖା ପାଖେ ବହୁକାଳ ପଡ଼ି ରହିଥିଲା। ମୁଁ ଯେଉଁ ବର୍ଷ ମଧ୍ୟ ଓଡ଼ିଆ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି ସେହି ବର୍ଷ ବାଣପୁର ମଧ୍ୟ ଓଡ଼ିଆ ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ ହେଲା। ଜଣେ ଇଂରେଜୀ ଶିକ୍ଷକ ମାସିକ 15 ଟଙ୍କା ବେତନରେ ପ୍ରଧାନ ଶିକ୍ଷକ ହୋଇ ଆସିଲେ। ମଧ୍ୟ ବିଦ୍ୟାଳୟ ପ୍ରଧାନ ପଣ୍ଡିତଙ୍କ ବେତନ ହାର ଥିଲା 12 ଟଙ୍କା। ସେହି ବେତନରେ ସେମାନେ ଭଲରେ ଚଳୁଥିଲେ। କଟକୀ ସେରରେ ଚାଉଳ ସେର ଭାଉ ପଡୁଥିଲା 3 ପଇସା, ଦୁଧ ସେରକୁ ଅଣାଏ ମାଛ ସେର 5 ପଇସା। ପ୍ରଧାନ ପଣ୍ଡିତ ଜିଲ୍ଲା ବୋର୍ଡରୁ ବେତନ ପାଉଥିଲେ। ପ୍ରଧାନ ଶିକ୍ଷକଙ୍କ ବେତନ ଚାନ୍ଦାରେ ଉଠୁଥିଲା, କ୍ରମେ ଚାନ୍ଦା ଆଦାୟ ହେଲା ନାହିଁ। ଉତ୍ସାହର କୁଟାନିଆ ହୁହୁ ଜଳି ଲିଭିଗଲା। ମଧ୍ୟ ଇଂରେଜୀ ବିଦ୍ୟାଳୟର ପ୍ରଭାତ, ମଧ୍ୟାହ୍ନ ଆଦି ଦିବସର ବିଭିନ୍ନ ସମୟ ନ ଦେଖି ପ୍ରଦୋଷରେ ପରିଣତ ହେଲା। ବର୍ତ୍ତମାନ ବାଣପୁରରେ ଯେଉଁ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅଛି ତାର ପ୍ରାରମ୍ଭ 1915 ମସିହାରେ। ସେତେବେଳେ ଶିକ୍ଷକ ନିର୍ବାଚନ ଭାର ପୁରୀ ଜିଲ୍ଲା ବୋର୍ଡ ପକ୍ଷରୁ ମୋ ଉପରେ ପଡିଲା। ଭୁବନେଶ୍ୱରର ବର୍ତ୍ତମାନ ନିଷ୍ଠାପର ନିରଳସ କର୍ମୀ ପଣ୍ଡିତ ରଘୁନାଥ ମହାପାତ୍ର ପ୍ରଧାନ ଶିକ୍ଷକ ପଦରେ ରହିଲେ। ମୋ ପିତାଙ୍କ ଇଚ୍ଛା ଥିଲା ଯେ ମୁଁ ଇଂରେଜୀ ପଢି ଓକିଲ ହୋଇ ପୁରୀରେ ଓକିଲାତି କରିବି। ସେ ସମୟରେ ହରିହର ମିଶ୍ର ପୁରୀରେ ଏକମାତ୍ର ଓଡ଼ିଆ ଓକିଲ। ସେ ମୋ ପିତାଙ୍କର ଲେଖାଯୋଖା ଭାଇ। ପରେ ମୁଁ ବୁଝିଲି ଯେ ସେ ଭାଇ ସମ୍ପର୍କରେ ଲେଖା ଅପେକ୍ଷା ଯୋଖା ଭାଗଟା ଅଧିକ। ସେ ମୋ ପିତାଙ୍କର ବୋଉର ଭାଇଙ୍କ ଶଳାର ମାମୁ ପୁଅ ଭାଇର ପିଉସୀ ଝିଅ ଭଉଣୀର ପୁଅ। ସେ ବୋଧହୁଏ କୌଣସି ପ୍ରକାର ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିଲେ। ସେ କାଳର ଓଡ଼ିଆ ଓକିଲମାନଙ୍କୁ କୌତୁକରେ ତୁ ହେଲୁ ଓକିଲ ବୋଲି କୁହାଯାଉଥିଲା। ଓଡ଼ିଆ ଜାଣିନଥିବା ବିଦେଶୀ ହାକିମମାନେ କୁହାଳିଆ ଲୋକ ଦେଖି ତାଙ୍କୁ କହୁଥିଲେ ତୁ ହେଲୁ ଓକିଲ। ତାଙ୍କରି ମୁଣ୍ଡରେ ଓକିଲ ଛାପ ମାରି ଦିଆଯାଉଥିଲା। ସେମାନେ ମାତୃଭାଷା ଓଡ଼ିଆ ଛଡ଼ା ଦରଖଣ୍ଡିଆ ବଙ୍ଗଳା ମଧ୍ୟ କହିପାରୁଥିଲେ। ସେ ସମୟରେ ଡେପୁଟି, ମୁନସଫ ଆଦି ସବୁ ହାକିମ ହୁକୁମା ଥିଲେ ବଙ୍ଗାଳୀ। ଓଡ଼ିଆମାନେ ଧର୍ମ ଓ ନିଜର ମାନ ଜଗି ସରକାରୀ ଚାକିରି ବାକିରିରେ ପଶିନଥିଲେ। ଫଳରେ 19 ଶତାବ୍ଦୀ ଧରାପୃଷ୍ଠରୁ ବିଦାୟ ନେଇ 20 ଶତାବ୍ଦୀ ହାତେ କ୍ଷମତା ସମର୍ପି ଦେଇ ଗଲାବେଳେ ସମଗ୍ର ଓଡ଼ିଶାର ଓଡ଼ିଆ ଡେପୁଟି, ମୁନସଫ ଆଦି ହାକିମଙ୍କ ସଂଖ୍ୟା ଗଣି ବୁଝାଇବାରେ 2 ଆଙ୍ଗୁଠିର ପଗ ପୁରା ଲାଗୁନଥିଲା। ପାଠ ପଢୁଆ ଲୋକଙ୍କର ବଙ୍ଗଳା ଛଡ଼ା ଗତ୍ୟନ୍ତର ନଥିଲା। କି କଚେରୀ, କି ବିଦ୍ୟାଳୟ, କି ଡାକ୍ତରଖାନା, ସବୁଠାରେ ଉପରୁ ତଳ ପର୍ଯ୍ୟନ୍ତ ବଙ୍ଗାଳୀ ରହୁଥିଲେ। ଓଡ଼ିଆ ଯାହା ଥିଲେ ଅଧକଟ୍ରାଏ, ପାଚନରେ ଟୋପାଏ ମହୁ ପରଖ ପରି ମାତ୍ର। କିନ୍ତୁ ବଙ୍ଗାଳୀ ଯାକ ଦଶମୂଳ ପାଚନ ପରି ପିତା ଏବଂ ଓଡ଼ିଆ ତକ ମହୁ ଭଳିଆ ଯେ ମଧୁର ଥିଲେ ତା ନୁହେଁ। ଅତି ଅଳ୍ପ ସଂଖ୍ୟକ ଓଡ଼ିଆ ହାକିମଙ୍କ ଭିତରେ ସୁଦ୍ଧା ଏପରି ଜଣେ ଜଣେ ରହିଥିଲେ ଯେଉଁମାନେ କି ପାଚନ ମଧ୍ୟରେ ଶତମୂଳ, ସହସ୍ରମୂଳ ନାମକୁ ଅହ ଏବଂ ସ୍ୱାଦରେ ପିତାମହ ଓ ପ୍ରପିତାମହ ପଦବାଚ୍ୟ। ମୁଁ ପୁରୀରେ ପଢ଼ିଲା ବେଳେ ଏଭଳି ଜଣଙ୍କ କଥା ଶୁଣିଲି। ଉଷ୍ଟିମୟ ଓଡ଼ିଆଙ୍କୁ ଛାଡ଼ିଦେଲେ ଉପରେ ଜଣେ ଜଣେ ଗୋରା ଓ ତାଙ୍କ ତଳକୁ କେବଳ ବଙ୍ଗାଳୀ ସର୍ବତ୍ର ଗାଦିମାଡ଼ି ରହିଥିଲେ। ସେ ପରିସ୍ଥିତିରେ ଓଡ଼ିଶାରୁ ଓଡ଼ିଆ ଭାଷା ଲୋପ କରି ବଙ୍ଗଳା ଭାଷା ଚଳାଇବା ଦିଗରେ ଚେଷ୍ଟା କରିବା କେହି କାହିଁକି ବିଚିତ୍ର ମଣିଥାନ୍ତେ। ମୁଁ ପୁରୀରେ ପଢ଼ିବାକୁ ଯିବା ପୂର୍ବରୁ ପିତାଙ୍କ ସଙ୍ଗେ 2 ଥର ସେଠାକୁ ଯାଇଥିଲି। ପ୍ରଥମ ଥର ଯିବାବେଳକୁ ରେଳ ରାସ୍ତା ଦକ୍ଷିଣ ଆଡ଼ୁ ମୋଟେ ବାଲୁଗାଁ ପର୍ଯ୍ୟନ୍ତ ପଡ଼ି ଆଗକୁ ତିଆରି ହେଉଥାଏ। ସୁତରାଂ ସେତେବେଳେ ଡଙ୍ଗାରେ ଚିଲିକା ପାରି ହୋଇ ଯିବାକୁ ପଡ଼ୁଥାଏ।
ନୂଆ ରେଳ ରାସ୍ତାରେ ପଡ଼ିବା ନିମନ୍ତେ ଗୋଡ଼ି ପଥର ଆଦି ଯେଉଁ ଖୋଲା ମାଲ ଡବାରେ ବୁହା ହୁଏ ସେଥିରେ ବସି ମାଇଲେ ଦୁଇ ମାଇଲ ଯିବାର ମଜା ପାଇଁ ପ୍ରତିଦିନ ଶହ ଶହ ଲୋକ ବାଲୁଗାଁରେ ରୁଣ୍ଡ ହୁଅନ୍ତି। ପଇସାଏ ବା ଦୁଇ ପଇସା ଦେଇ ଖୋଲା ଡବାରେ ଯାଆନ୍ତି ଓ ଫେରିବା ବେଳକୁ ଚାଲି ଚାଲି ଆସନ୍ତି। ଯେଉଁମାନଙ୍କ ଭାଗ୍ୟରେ ତାହା ଜୁଟେ ସେମାନେ ଗ୍ରାମରେ ଲୋକଙ୍କୁ ଆଠ ଦଶ ଦିନ ପର୍ଯ୍ୟନ୍ତ ନିଜ ନିଜ ଅନୁଭୂତି ଶୁଣାଇବାରେ ବ୍ୟସ୍ତ ରହନ୍ତି। ରେଳ ରାସ୍ତା ତିଆରି ହେବା ସମୟରେ ଅନେକଙ୍କ ଆମୋଦ ଯେପରି ହୋଇଛି ପ୍ରମାଦ ମଧ୍ୟ ସେହିପରି ଘଟିଛି। ଅନେକଙ୍କ ଧାନ ଜମି ଉପରେ ବିନା କ୍ଷତିପୂରଣରେ ଜବରଦସ୍ତ ରାସ୍ତା ପକାଇ ଦିଆଯାଇଛି। କେହି କେହି ସେଥିରେ ସର୍ବସ୍ୱାନ୍ତ ହୋଇ ମୁଣ୍ଡରେ ହାତ ଦେଇ ବସିଲେ। କାଗଜପତ୍ରରେ ହୁଏତ କ୍ଷତିପୂରଣ ମଞ୍ଜୁର ହୋଇଥିବ, ମାତ୍ର କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କ ହାତକୁ ଆସୁନଥିଲା। ବରଂ ରାସ୍ତା ତିଆରି କରିବାରେ ନିଯୁକ୍ତି ଥିବା କର୍ମଚାରୀଙ୍କୁ ଅଣ୍ଟା ଗୁଞ୍ଜା ମିଳୁଥିଲା। ସେତେବେଳେ ଚାରିଆଡ଼େ ଅନ୍ଧାର, ପ୍ରତିବାଦ ନିମନ୍ତେ କାହାରି ଛାତ୍ରୀ ବଳ ନଥିଲା। ସରକାରୀ କର୍ମଚାରୀମାନେ ସବୁ ଜାଣି ଆଖି ବୁଜି ରହୁଥିଲେ। ଗରିବ ଲୋକଙ୍କ ମା ବାପ ନଥିଲେ। ରେଳ ରାସ୍ତା ଆଜି ଗୋଟିଏ ସାଧାରଣ ଜିନିଷ, ମାତ୍ର ତା ପଛରେ ବହୁତ କରୁଣ କାହାଣୀ ଲୁଚି ରହିଛି। ସେତେବେଳେ ତାହା ଗୀତରେ ଗାଇବାକୁ ଜଣେ କବି ସୁଦ୍ଧା ବାହାରିଲେ ନାହିଁ। ବଡ଼ ବଡ଼ ଘଟଣା ଘଟିବା ବେଳେ ବିଭ୍ରାଟମାନ ଦେଖାଯାଇଥାଏ। ସେଥିରେ ଗରିବ ଯେତେ ଭୋଗନ୍ତି, ଧନୀ ମଧ୍ୟ ସେତିକି ଭୁଲନ୍ତି। ରେଳ ରାସ୍ତା ପଡ଼ିବାର ଅନେକ ଦିନ ପରେ 1922 ପାରିକୁଦ ରାଜାଙ୍କ ଉଆସରେ ହୋମ, ଯଜ୍ଞ, ପୂଜା, ମନ୍ତ୍ର, ବ୍ରାହ୍ମଣ ଭୋଜନ ଆଦି ଚାଲିଲା। ତାର କାରଣ, ପଶ୍ଚିମ ଦିଗରେ କେତେଦିନ ଧରି କାଳିଜାଇ ପାହାଡ଼ ପଟେ ରାତି ଅଧ ସମୟରେ ଏକ ପ୍ରକାଣ୍ଡ ଆଲୁଅ ବାହାରିଛି ଏବଂ ଏହା କିଛି ସମୟ ପରେ ଅଦୃଶ୍ୟ ହୋଇଯାଉଥାଏ। କାଳିଜାଇ ଦେବୀ ରୁଷ୍ଟ ହୋଇଛନ୍ତି ବୋଲି ଧାରଣା ଜନ୍ମିଲା। ତାଙ୍କର ତୃପ୍ତି ନିମନ୍ତେ ହୋମଯଜ୍ଞ ଆଦି ଅନୁଷ୍ଠାନ, ସେସବୁ ହୁଏତ ଆହୁରି ଚାଲିଥାନ୍ତା, ମାତ୍ର ଏକ ତୁମୁଳ ହସ ବୃଷ୍ଟି ପରେ ବନ୍ଦ ହୋଇଗଲା। ଖବର ମିଳିଲା ଯେ ଦକ୍ଷିଣରେ ଆସୁଥିବା ମାନ୍ଦ୍ରାଜ ଡାକ ଗାଡ଼ିରେ ନୂଆ ହୋଇ ଯେଉଁ ପ୍ରକାଣ୍ଡ ଆଲୁଅ ଖଞ୍ଜା ଯାଇଛି ତାହା ହିଁ ଦୂରରୁ ସେପରି ଦିଶୁଛି। ମୋର ଦ୍ୱିତୀୟ ଥର ପୁରୀଯିବା ସମୟକୁ ରେଳ ରାସ୍ତା ଖୋର୍ଦ୍ଧା ରୋଡ଼ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା, ମାତ୍ର ଖୋର୍ଦ୍ଧା ରୋଡ଼ରୁ ପୁରୀ ରାସ୍ତାର ତିଆରି ସରିନଥିଲା। ସୁତରାଂ କାଇପଦର ରୋଡ଼ରେ ଓହ୍ଲାଇ ମୋତେ ଚାଲି ଚାଲି ଯିବାକୁ ହୋଇଥିଲା। ଉଭୟଥର ଓକିଲ ହରିମିଶ୍ରଙ୍କୁ ଦେଖି ତାଙ୍କରି ଆଦର୍ଶ ମୋ ଆଖିରେ ଢଳ ଢଳ ନାଚିଲା, କିନ୍ତୁ ମୋ କଳ୍ପନାର ସେ ନୃତ୍ୟ ଭାଙ୍ଗିଦେଲା ମୋର ମଧ୍ୟ ଓଡ଼ିଆ ପରୀକ୍ଷା ଫଳ। ସରକାରୀ ବୃତ୍ତି ପାଇଥିଲେ ସିନା ମୁଁ ଉପରକୁ ପଡ଼ିଥାନ୍ତି। କଥାରେ ଅଛି, ଭଗ୍ନା କୃକ୍ଷି ଭାଗବତା ଭବନ୍ତି। ପିତା ମୋତେ ସଂସ୍କୃତ ପଢ଼ାଇବାକୁ ସ୍ଥିର କଲେ। ସେ ଭଗବତୀଙ୍କ ପାଖରେ ପ୍ରତିଦିନ ଚଣ୍ଡୀ ଗୁଣନ୍ତି। ଥରେ ସେ ଚଣ୍ଡୀ ଗୁଣିସାରି ଅଧରାତିରେ ଫେରୁଥିଲେ। ସାଲିଆ ନଦୀ ବଢ଼ି ଦୁଇ କୂଳ ଚାଲିଥିଲା। ନଦୀକୂଳେ ଅନ୍ଧାରରେ ସେ ଗୋଟେ ବଡ଼ ଜିନିଷ ଛୁଣ୍ଟିଲେ ଏବଂ ତାକୁ କାଠଗଡ଼ ମଣି ତା ଉପରେ ଭରା ଦେଇ ପାଣିରେ ପଶିଲେ। କାଠଗଡ଼ ନଦୀ ମଧ୍ୟରେ ତାଙ୍କ ବାଟ ଛାଡ଼ି ନିଜ ବାଟ ଧରିଲା। ତାହୁଁ ସେ ବୁଝିଲେ ଯେ ତାହା ଗୋଟେ କୁମ୍ଭୀର। କୁମ୍ଭୀର ବିଦାୟ ନେବା ବେଳେ ଅଭ୍ୟସ୍ତ ରୀତିରେ ଥରେ ଖଗଟା ବୁଲାଇଦେଲା। ସେଥିରେ ଚଣ୍ଡୀ ପୋଥି ଓ ପୂଜା ସଜ ସହିତ ତାଙ୍କର ମୁଣ୍ଡର ଠେକାଟି ମଧ୍ୟ ଚାଲିଗଲା। ସେ ନିଜେ ବର୍ତ୍ତିଗଲେ। ଏହି ପ୍ରକାର ଅନୁଭୂତି ତାଙ୍କ ଜୀବନରେ ଅନେକ। ସେ ଜଣେ ବେପରବାହ ଲୋକ, ଘରଦ୍ୱାର କରି ପିଲା କୁଟୁମ୍ବ ଧରି ଅବଶ୍ୟ ରହୁଥିଲେ, କିନ୍ତୁ କାହିଁରେ ଜଡ଼ିତ ହୋଇନଥିଲେ। କବି ଭାଷାରେ କହିଲେ, ପଦ୍ମପତ୍ରରେ ପାଣି ଟୋପା ପରି ଢଳ ଢଳ ହେଉଥିଲେ ମାତ୍ର। ସେ ମୋତେ ଚଣ୍ଡୀ ପୂଜା, ଗଙ୍ଗାଷ୍ଟକ ପ୍ରଭୃତି ଶିଖାଇଲେ। ଏବେ ପ୍ରାୟ 50 ପରେ ମୋର ସେସବୁ ଦରକାର ନଉଥିଲେ ସୁଦ୍ଧା ପାସୁର ନାହିଁ। ବେଳେବେଳେ ନିତ୍ୟାନ୍ତ ନିବୃତ୍ତରେ ମୁଁ ତାହା ଆବୃତ୍ତି କରିଥାଏ। ହଠାତ୍ କେହି ଆସି ପହଞ୍ଚିଲେ ପଚାରନ୍ତି, ଆପଣ କଣ କାନ୍ଦୁଥିଲେ? ଅତୀତର ସ୍ମୃତି ମଧୁର ହେଉ ବା ତିକ୍ତ, ମନୁଷ୍ୟକୁ କନ୍ଦାଇବାର ଶକ୍ତି ତାର ଅଛି। ସେଥିରୁ ସେ ହିଁ ଆନନ୍ଦ ଲାଭ କରେ। ପାଶ୍ଚାତ୍ୟ କବି ଯଥାର୍ଥରେ କହିଥିଲେ, ଆମର ଅତୀତ ଦୁଃଖାବଳୀର ବର୍ଣ୍ଣନା ଯେଉଁ ଗୀତରେ ଅଛି ତାହା ହିଁ ଆମ ପକ୍ଷେ ସୁମଧୁର କବିତା। ଏପରି କବିତାର ଉପାଦାନ ମୋ ଜୀବନରେ ବହୁତ ରହିଛି। ମୋର ମନେ ହୁଏ କବିବର ରାଧାନାଥ ମୋର ପ୍ରତିରୂପ ନିଜକୁ କଳ୍ପନା କରି ଲେଖିଥିଲେ, ଛାର ଭାଗ୍ୟ ମୋର ପିହିତ ପାଷାଣେ ମୋ ଜୀବନ ଗଢ଼ା ଆନ ଉପାଦାନେ, ଚିର ହାହାମୟ ଅଟେ ଏ ଜୀବନ, ଜୀବନ ନୁହେଁ ଜୀବନ୍ତ ମରଣ, ଚିର ଦୁଃଖ ବେତ୍ର ପ୍ରହରେ ଜର୍ଜର ପଟ୍ଟ ଶିଷ୍ୟ ମୁହିଁ ଦୁଃଖ ଗୁରୁଙ୍କର। ଏବେ ଯାହା ହେଉ, ସେତେବେଳେ ଚଣ୍ଡୀ ପୂଜା ଆଦିରେ ମୁଁ ତୃପ୍ତି ପାଇପାରୁନଥିଲି। ମୋର ପ୍ରକୃତି ହୁଏତ ଭିନ୍ନ ଉପାଦାନରେ ଗଢ଼ା ହୋଇଥିଲା। ପିତାଙ୍କ ଅନୁପସ୍ଥିତିରେ ଘରର ଠାକୁର ପୂଜା ଭାର ମୋ ଉପରେ ପଡ଼େ। ମୁଁ ମନ୍ତ୍ରାବୃତ୍ତି କରି ପୂଜା ବଢ଼ାଇବା ପରିବର୍ତ୍ତେ ଠାକୁରଙ୍କୁ ଖଟୁଲିରୁ ଉଠାଇ ଆଣି ଭାତରେ ତାଙ୍କ ମୁହଁ ମାରିଦିଏ। ମୋ ପିତା ଅକସ୍ମାତ୍ ସେ କଥା ଶୁଣିଲେ, କାନରେ ହାତ ଦିଅନ୍ତି ଓ ଠାକୁରଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତି, ଅଥଚ ମୋତେ ସେପରି ଗାଳି ଭର୍ଛନା କରନ୍ତି ନାହିଁ। ମୁଁ ଜଣେ ସୁବ୍ରାହ୍ମଣ ହେବି ଏଇ ଆଶାରେ ସେ ମୋର ବ୍ରତ ଉପନୟନ 7 ବର୍ଷ ବୟସରେ ବିଶେଷ ଉତ୍ସାହରେ କଲେ, ଅଥଚ ମୁଁ ସନ୍ଧ୍ୟା ଆନିକ କରେ ନାହିଁ, ବିନା ପାଣିରେ ବର୍ଷା କରେ, ପଇତା ଛିଣ୍ଡାଇ ଦେଇ ତାହା ଲୁଚାଇ ରଖି ଖାଇବା ଓ ପିଏ, ସେ ପୁଣି ନୀରବ ରହନ୍ତି। ସୁତରାଂ ମୁଁ ମନକୁ ପାଏ, କୁପୁତ୍ର ଜାୟତେ କ୍ୱଚିଦପି କୁ ତାତୋ ନ ଭବତି। ଗ୍ରାମରେ ଅନେକ ମୋତେ କଳାପାହାଡ଼ ନାମ ଦେଇଥାନ୍ତି, କିନ୍ତୁ ଦିନେ ସନ୍ଧ୍ୟାରେ ପିତା ମୋତେ ଖୁବ୍ ପିଟିଲେ। ମୁଁ ବୁଲି ଯାଇଥିଲି, ଖାଇବା ସମୟ ଗଡ଼ାଇ ଘରକୁ ଫେରିଲି। ସେ ମୋର ବିଳମ୍ବର କାରଣ ପଚାରିବାରେ ମୁଁ କହିଲି, ଅମୁକ ଲୋକ ମୋତେ ତାଙ୍କ ଖଳା ବାଡ଼ିକି ଡାକି ଦେଇଥିଲା। ସେ କଥା ଶୁଣୁ ଶୁଣୁ ସେ ରାଗିଗଲେ। ସେଦିନ ତାଙ୍କ ରାଗିବାର ଓ ମୋତେ ମାରିବାର ଯଥେଷ୍ଟ କାରଣ ଥିଲା। ମୋତେ ମାରିସାରି ସେ ନିଜେ କାନ୍ଦିଲେ। ମୁଁ ମୋ ଦୋଷ ମାନିଗଲି ଓ ଯାହା ଘଟିଥିଲା ତାହା କହିଦେଲି। ସେଦିନର ଘଟଣା ମୋ ମନରେ ଗୋଟାଏ ବଡ଼ ଗାର କାଟି ହୋଇଗଲା। କାଳସ୍ରୋତରେ ଗାରଟି ଅବଶ୍ୟ କ୍ଷୀଣ ହୋଇ ଆସିଛି, କିନ୍ତୁ ଖୋଜି ବସିଲେ ଏବେ ମଧ୍ୟ ଯେ ନ ଦିଶୁଛି ତାହା ନୁହେଁ। ଶାସନ ନିତ୍ୟ ନୈମିତ୍ତିକ ହୋଇଯିବା ପରିବର୍ତ୍ତେ ସମୟ ବିଶେଷରେ ପ୍ରଯୁକ୍ତ ହେଲେ ଶାସିତ ପକ୍ଷେ ଫଳଦାୟକ ହେଉଥିବ। ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ନିଜ ଗ୍ରାମରେ ସନ୍ଧ୍ୟା ପରେ ଆଉ କେବେ ଘରୁ ବାହାରକୁ ଯାଇନାହିଁ। ତାଙ୍କ କାର୍ଯ୍ୟକଳାପ ମୋତେ ବରାବର ପରସ୍ପର ବିରୋଧୀ ବୋଧ ହେଉଥିଲା। ସେ ତ ଖୁବ୍ ନିଷ୍ଠାପର ଥିଲେ, ଦିନରେ 3 ଥର ସ୍ନାନ କରୁଥିଲେ, ଖାଇବା ବେଳେ ଅକସ୍ମାତ୍ କୌଣସି ଶୂଦ୍ରର ଡାକ ଶୁଣିଲେ ନ ଖାଇ ଉଠି ଯାଉଥିଲେ। ସମାଲୋଚକଙ୍କ ଆଖିରେ ତାଙ୍କୁ ଖପରା ଡିଆଁ ଶ୍ରେଣୀଭୁକ୍ତ କରାଯାଆନ୍ତା, କିନ୍ତୁ ପ୍ରତିଦିନ ଜଣେ ବୁଢ଼ା ବାଉରି ଆସି ତାଙ୍କ ପାଖେ ପିଣ୍ଡା ଉପରେ ବସେ। ସେ ତାକୁ ପୁରାଣର ବୃତ୍ତାନ୍ତମାନ କାହାଣୀ ଆକାରରେ କହନ୍ତି। ଦିନେ ଦିନେ ମୁଁ ଦେଖିଛି ବାଉରି ଶୁଣୁ ଶୁଣୁ ଭାବରେ ବିହ୍ୱଳ ହୋଇଯାଏ ଓ ବାଷ୍ପାକୁଳିତ ସ୍ୱରରେ କହେ, ଆହା କି ଅମୃତ କି! କେବଳ ତାରି ଡାକ ଶୁଣିଲେ ସେ ଅଧାଖିଆ ହୋଇ ଉଠି ଯାଆନ୍ତି ନାହିଁ। ଖାଇବା ବେଳେ ସେ ବରାବର କଥା ନ କହି ଠାରନ୍ତି, କିନ୍ତୁ ତା ଡାକ ଶୁଣିଲେ ଉଚ୍ଚସ୍ତରରେ ଗୋଟାଏ ହୁଁ କରନ୍ତି। ଆମ ଘରେ ଆମେ ଭାରି ଅଭାବରେ ଥାଉ, କିନ୍ତୁ ଦିନେ ଦିନେ ସେ ହଠାତ୍ ଲୋକଙ୍କୁ ଖାଇବାକୁ ଲୋଡ଼ି ଆଣନ୍ତି। ଦରିଦ୍ର ପ୍ରବାସୀ ଗ୍ରାମକୁ ଆସିଲେ ଆମରି ଘରେ ଖାଏ, ସେଥିରେ ଦିନେ ଦିନେ ଆମ ଘର ଲୋକଙ୍କୁ ପୁରା ବା ଅଧା ଉପବାସରେ ରହିବାକୁ ହୁଏ। ଘରେ ଦୁଧ ମୁହାଁ ହେଲେ ପିଏ ମୁଁ, ଭାତ ଖାଉ ପିତା ଓ ମୁଁ ଦୁହେଁ, ବାକି ବୋଉ ଓ ବୁଢ଼ୀମା ପେଜ ଏବଂ ମାଣ୍ଡିଆ ଯାଉରେ କ୍ଷୁଧା ନିବାରଣ କରନ୍ତି। କେବଳ ପର୍ବପର୍ବାଣୀରେ ଅନ୍ନ ବ୍ୟଞ୍ଜନ ସହିତ ତାଙ୍କ ପାଟିର ସଂଯୋଗ ଘଟେ। ଦରିଦ୍ର ଘରେ ଚାକର ବାକର ତ ରହନ୍ତି ନାହିଁ। ଘରର କାମଦାମ କୁଟୁମ୍ବ ମଧ୍ୟରେ ଯେପରି ବଣ୍ଟାବଣ୍ଟି ହୋଇ ଚଳେ, ଖାଇବା ବେଳକୁ ମଧ୍ୟ ସେହିପରି କିଏ କ'ଣ ଖାଇବେ ତାହା ଆପେ ଆପେ ସ୍ଥିର ହୋଇଯାଏ। ତାରି ଭିତରେ ଯେ ମୌଳିକ ସଂସ୍କୃତି କିପରି ରହେ ବୁଝିବା ଏକ ଦୁର୍ଲଭ ବ୍ୟାପାର।